ओम शांति, ओम शांति। आज 29 जून 2025 आज अव्यक्त महावाक्य पुनरावृत्ति तारीख 31 डिसेंबर 2005 मूल्य हेडिंग नूतन वर्ष रे निजर पुराणा संस्कार को जोग अग्नि रे भस्म करी ब्रह्मा बाबांक समान त्याग तपस्या एवं सेवारे नंबर वन हुओ। नूतन वर्षरे निजर पुराणा संस्कार को जोग अग्नि रे भस्म करी ब्रह्मा बाबांक समान त्याग तपस्या एवं सेवारे नंबर वन हुओ। आज बाप दादा चारिआडर चाहे सम्मुखरे बसीथिबा चाहे दूररे बसीथिले मध्य दिलर समीपरे थिबा पिलामानंकु तीनोटी अभिनंदन देउछंती। गोटिए हेला नुआ जीवनर अभिनंदन, द्वितीयरे नुआ जुगर अभिनंदन एवं तृतीयरे आजिर दिनरे नुआ वर्षर अभिनंदन देउछंती। नुआ जीवनर अभिनंदन, नुआ जुगर अभिनंदन एवं नुआ वर्षर अभिनंदन बाबा देउछंती। तुम्हें माने मध्य नूतन वर्षर अभिनंदन देवा पाई एवं अभिनंदन नेबा पाई आसीछ। वास्तवरे सच्चा हृदयर खुशीर अभिनंदन तुमे ब्राह्मण आत्मा माने नेउछ एवं देउछ मध्य। तेबे आजि दिनर महत्व हेला विदाय मध्य देउछ एवं बधाई अर्थात अभिनंदन मध्य देउछ। एहा विदाई एवं बधाईर संगम जुग अटे, तेणु आजिर दिनकु संगमर दिन कुहाजिबो। तेबे संगमर महिमा मध्य बहुत बड़। तुमे समस्ते जानिछ जे संगम जुगर महिमा कारणरु आजिकालि पुरुणा एवं नुआ वर्षर संगम को केते धूमधाम रे पालन करुछंती एवं संगम जुगर महिमा कारणरु ही एही पुरुणा वर्ष एवं नुआ वर्षर संगमर महिमा हेउछि। जेउठारे दुईटी नदी मध्य मिलित हेउछि सेठारे मध्य संगम हेउछि, तार मध्य महिमा रहिछि। जेउठि नदी एवं सागरर संगम हेउछि तार मध्य महिमा रहिछि। किंतु सबुठारु बड़ महिमा एही संगम जुगर बा पुरुषोत्तम जुगर ही अटे, जेउठी तुम भली भाग्यवान ब्राह्मण आत्मा माने रहिछ। एही भली निशा रहुछि तो जदि तुमको केही पचारिबो जे तुमे माने केउ समय रे अछ, कण कलि जुगरे रहुछ ना संगम जुगरे रहुछ, एबे तुमे माने निश्चय एवं निशार सहित कण कहिबो। आमे एही समय रे पुरुषोत्तम संगम जुगरे ही रहुछु, तेणु तुमे माने एबे कलिजुगी नुहे संगम जुगी अट। एवं एही संगम जुगर विशेष महिमा काहेकि रहिछि जानिछ? काहेकि ना भगवान को सहित पिलामानंकर मिलन हेउछि, मेला मध्य हेउछि एवं मिलन मध्य हेउछि जहाकि कोनोसी भी जुगरे होइ नथाय। तेबे मेला करिबा पई आसीछ ना? तुमे माने मिलन मेला करिबा पई केउठु केउठु आसी पहुंचि जाइछ। केबे स्वप्नरे मध्य भाबिथिलो कि रामारे मो भली आत्मार एभली भाग्य मध्य निर्धार्य अछि? आत्मार परमात्मांक सहित मिसिबार भाग्य थिला एवं अछि। बाबा मध्य प्रत्येक संतानर भाग्य को देखि हर्षित हेउछन्ति। बा भाग्यवान पिला माने वाह, निजर भाग्य को देखि दिल भितरे निज प्रति वाह मु वाह, मोर भाग्य वाह वाह, मोर बाबा वाह, मोर ब्राह्मण परिवार वाह, एभली वाह वाहर गीत आपे दिल भितरे गाई चालीछ ना? तेबे आज एही संगम समय रे निज भितरे भाभी नेइछ जे केउ केउ कथा को विदाय देबाकु पड़िबो, भाभीछ तो समस्ते भाभी करी रखीछ तो सदा काल पई ही विदाय देबाकु हेबो। काहेकि ना सदा काल पई विदाय देबा द्वारा सदा कालर बधाईर उत्सव पालन करि पारिबो। तेबे एभली बधाई दियो जहा कि तुम चेहरा को देखी जेऊ आत्मा भी सम्मुख को आसीबो से मध्य बधाई प्राप्त करी खुशी होई जीवो। जेऊ माने अंतरर सहित बधाई देई थांती बा नेई थांती से माने सदा सर्वदा किपरि देखा जाउ थांती संगम जोगी फरिश्ता। तेबे एही भली हेबा पई तो समस्ते पुरुषार्थ करूछ ना? ब्राह्मण रु फरिश्ता एवं फरिश्ता रु देवता, काहेकि ना बाबांकु सबु प्रकारर संकल्प बा जहा किछि भी घर गृहस्थ रहेउ बा कर्म धंदार बोझ रहिछि सेगुडी को तो देई देई छना। କଣ ସବୁ ବୋଝ ଦେଇ ଦେଇଛ ନା କିଛି କିଛି ରହିଯାଇଛି? କାହିଁକି ନା ଟିକିଏ ବି ବୋଝ ରହିଥିଲେ ତୁମକୁ ଫରିସ୍ତା ହେବା ପାଇଁ ଦେବ ନାହିଁ। ଏବଂ ବାବା ଯେହେତୁ ପିଲାମାନଙ୍କର ବୋଝ ନେବା ପାଇଁ ଆସିଛନ୍ତି, ତେବେ ବୋଝ ଦେଇଦେବା କଣ କଷ୍ଟକର କାମ କି? କଣ କହୁଛ, ମୁସ୍କିଲ ନା ସହଜ? ଯେଉଁମାନେ ଭାବୁଛନ୍ତି ଆମେ ବୋଝ ସବୁ ଦେଇ ଦେଇଛୁ, ସେମାନେ ହାତ ଉଠାଅ। କଣ ଦେଇ ଦେଇଛ ତ? ଦେଖ, ଭାବିଚିନ୍ତି ହାତ ଉଠାଅ। ସବୁ ବୋଝ ଦେଇ ଦେଇଛ ତ? ଆଚ୍ଛା, ଯଦି ଦେଇ ଦେଇଛ ତେବେ ବହୁତ ବହୁତ ଧନ୍ୟବାଦ। ଏବଂ ଯେଉଁମାନେ ଦେଇ ନାହାନ୍ତି ସେମାନେ କଣ ପାଇଁ ରଖିଛନ୍ତି? ବୋଝ ସହିତ ସ୍ନେହ ଅଛି କି? କଣ ବୋଝ ଭଲ ଲାଗୁଛି କି? ଦେଖ ବାପ ଦାଦା ସବୁ ପିଲାଙ୍କୁ କଣ କହୁଛନ୍ତି, ହେ ମୋର ଚିନ୍ତାମୁକ୍ତ ସମ୍ରାଟ ପିଲାମାନେ, ତେବେ ବୋଝର ତ ଚିନ୍ତା ରହିଥାଏ ନା। ତେଣୁ ବୋଝ ନେବା ପାଇଁ ହିଁ ବାବା ଆସିଛନ୍ତି, କାହିଁକି ନା ବାବା ଦେଖୁଛନ୍ତି 63 ଜନ୍ମ ଧରି ବୋଝ ଉଠାଇ ଉଠାଇ ପିଲାମାନେ ବହୁତ ଭାରି ହୋଇଗଲେଣି। ସେମାନେ ଯେହେତୁ ବାବା ପିଲାମାନଙ୍କୁ ସ୍ନେହର ସହିତ କହୁଛନ୍ତି, ସେଥିପାଇଁ ଯେହେତୁ ବାବା ପିଲାମାନଙ୍କୁ ସ୍ନେହର ସହିତ କହୁଛନ୍ତି ବୋଝ ସବୁ ମୋତେ ଦେଇଦିଅ, ତେବେ ପୁଣି କାହିଁକି ବୋଝ ରଖୁଛ? କଣ ବୋଝ ରଖିବାକୁ ଭଲ ଲାଗୁଛି କି? ତେବେ ସବୁଠାରୁ ସୂକ୍ଷ୍ମ ବୋଝ ହେଲା ପୁରୁଣା ସଂସ୍କାର ଗୁଡ଼ିକର ବୋଝ। ବାପଦାଦା, ପ୍ରତ୍ୟେକ ସନ୍ତାନର ଏହି ବର୍ଷର, କାହିଁକି ନା ବର୍ଷ ଶେଷ ହେଉଛି ନା, ତେଣୁ ଏହି ବର୍ଷର ଚାର୍ଟ ଦେଖୁଥିଲେ। ତେଣୁ ତୁମେମାନେ ମଧ୍ୟ ନିଜ ନିଜର ବର୍ଷକର ଚାର୍ଟ ଚେକ୍ କରିଥିବ। ବାପଦାଦା ଦେଖିଲେ ଯେ କେତେକ ପିଲାଙ୍କର ଏହି ପୁରୁଣା ସଂସାର ପ୍ରତି ଆକର୍ଷଣ କମ୍ ହୋଇଯାଇଛି, ପୁରୁଣା ସମ୍ବନ୍ଧର ଆକର୍ଷଣ ମଧ୍ୟ କମ୍ ହୋଇଯାଇଛି, କିନ୍ତୁ ପୁରୁଣା ସଂସ୍କାରର ବୋଝ ଅଧିକାଂଶ ପିଲାଙ୍କ ଉପରେ ଏବେ ବି ରହିଛି। କୌଣସି ନା କୌଣସି ରୂପରେ, ଚାହେ ମନ ଭିତରେ ଅଶୁଦ୍ଧ ସଂକଳ୍ପ ରୂପରେ ନୁହେଁ, କିନ୍ତୁ ବ୍ୟର୍ଥ ସଂକଳ୍ପର ସଂସ୍କାର ଏବେ ମଧ୍ୟ କିଛି ମାତ୍ରାରେ ଦେଖିବାକୁ ମିଳୁଛି, ବାଣୀରେ ମଧ୍ୟ ଦେଖିବାକୁ ମିଳୁଛି, ସମ୍ବନ୍ଧ ସମ୍ପର୍କରେ ମଧ୍ୟ କୌଣସି ନା କୌଣସି ସଂସ୍କାର ଏବେ ବି ଦେଖାଯାଉଛି। ତେବେ ଆଜି ବାପ ଦାଦା ସବୁ ପିଲାଙ୍କୁ ଅଭିନନ୍ଦନ ଦେବା ସହିତ ଏହି ସଂକେତ ମଧ୍ୟ ଦେଉଛନ୍ତି ଯେ ଏହିଭଳି ରହିଯାଇଥିବା ସଂସ୍କାରଗୁଡ଼ିକ ସମୟ ଅନୁସାରେ ଧୋକା ମଧ୍ୟ ଦେଉଛି ଏବଂ ଅନ୍ତିମ ସମୟରେ ମଧ୍ୟ ଧୋକା ଦେବାର ନିମିତ୍ତ ହୋଇଯିବ। ସେଥିପାଇଁ ଆଜି ହିଁ ସେହି ସଂସ୍କାରଗୁଡ଼ିକର ଦାହ ସଂସ୍କାର କରିଦିଅ। ତେବେ ସମସ୍ତେ ନିଜ ନିଜର ପୁରୁଣା ସଂସ୍କାରଗୁଡ଼ିକୁ ମଧ୍ୟ ଜାଣିଛନ୍ତି ଏବଂ ଛାଡ଼ିବାକୁ ମଧ୍ୟ ଚାହୁଁଛନ୍ତି, ବିରକ୍ତ ମଧ୍ୟ ହୋଇଗଲେଣି, କିନ୍ତୁ ସଦାକାଳ ପାଇଁ ପରିବର୍ତ୍ତନ କରିବାରେ ତୀବ୍ର ପୁରୁଷାର୍ଥୀ ହୋଇପାରୁ ନାହାନ୍ତି। ପୁରୁଷାର୍ଥ ତ କରୁଛନ୍ତି, କିନ୍ତୁ ତୀବ୍ର ପୁରୁଷାର୍ଥ ହେଉନାହିଁ। ତେବେ ଏହାର କାରଣ କ'ଣ? ତୀବ୍ର ପୁରୁଷାର୍ଥ କାହିଁକି ହେଉନାହିଁ? ଏହାର କାରଣ ହେଲା, ଯେପରି ରାବଣକୁ ମଧ୍ୟ ମାରୁଛନ୍ତି କିନ୍ତୁ କେବଳ ମାରୁନାହାନ୍ତି, ଜଳାଉଛନ୍ତି ମଧ୍ୟ, ସେହିଭଳି ତୁମେମାନେ ମଧ୍ୟ ସଂସ୍କାର ରୂପୀ ରାବଣକୁ ମାରିବାକୁ ପୁରୁଷାର୍ଥ କରୁଛ। ସେ କିଛି କିଛି ବେହୋସ ମଧ୍ୟ ହୋଇଯାଉଛି, କିନ୍ତୁ ଜଳାଇ ନଥିବା କାରଣରୁ ସେ ମଝିରେ ମଝିରେ ବେହୋସ ଅବସ୍ଥାରୁ ଉଠି ପଡୁଛି। ସେଥିପାଇଁ ନିଜର ପୁରୁଣା ସଂସ୍କାର ଗୁଡ଼ିକର ଦାହ ସଂସ୍କାର କରିବା ପାଇଁ ଏହି ନୂତନ ବର୍ଷରେ ଯୋଗର ଅଗ୍ନି ଦ୍ୱାରା ଜଳାଇବାର ଦୃଢ ସଂକଳ୍ପ ଉପରେ ଧ୍ୟାନ ଦିଅ। ପଚାରୁଛ ନା ଏହି ନୂଆ ବର୍ଷରେ କ'ଣ କରିବୁ? ତେବେ ସେବାର କଥା ତ ଅଲଗା ଅଟେ, କିନ୍ତୁ ପ୍ରଥମେ ନିଜ ବିଷୟରେ ଚିନ୍ତା କର। ଯୋଗ ତ ଲଗାଉଛ, ବାପଦାଦା ପିଲାମାନଙ୍କୁ ଯୋଗ କରିବାରେ ଅଭ୍ୟାସ କରିବାର ମଧ୍ୟ ଦେଖୁଛନ୍ତି, ଅମୃତ ବେଳାରେ ମଧ୍ୟ ବହୁତ ପୁରୁଷାର୍ଥ କରୁଛନ୍ତି, କିନ୍ତୁ ଯୋଗ ତପସ୍ୟାକୁ ତପ ରୂପରେ କରୁନାହାନ୍ତି, ସ୍ନେହର ସହିତ ଯୋଗ ନିଶ୍ଚିତ କରୁଛନ୍ତି, ବାବାଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ ମଧ୍ୟ ବହୁତ କରୁଛନ୍ତି, ଶକ୍ତି ନେବାର ମଧ୍ୟ ଅଭ୍ୟାସ କରୁଛନ୍ତି, କିନ୍ତୁ ଯୋଗକୁ ଏତେ ଶକ୍ତିଶାଳୀ କରିପାରି ନାହାନ୍ତି ଯାହାକି ଯଦି ସଂକଳ୍ପ କରିବ ବିଦାୟ ହେଉ ତେବେ ବିଦାୟ ହୋଇଯିବ। ଯୋଗକୁ ଯୋଗ ଅଗ୍ନି ରୂପରେ କାର୍ଯ୍ୟରେ ଲଗାଉ ନାହଁ। ସେଥିପାଇଁ ଏବେ ଯୋଗକୁ ଶକ୍ତିଶାଳୀ କର, ସଂସ୍କାରକୁ ଭସ୍ମ କରିବାରେ ବିଶେଷ ଭାବରେ ଏକାଗ୍ରତାର ଶକ୍ତିର ଅଭ୍ୟାସ ଆବଶ୍ୟକତା ରହିଛି। ତେବେ ଯେତେବେଳେ ଯେଉଁ ସ୍ୱରୂପରେ ମନବୁଦ୍ଧିକୁ ଏକାଗ୍ର କରିବାକୁ ଚାହିଁବ, ଯେତେ ସମୟ ପର୍ଯ୍ୟନ୍ତ ଏକାଗ୍ର କରିବାକୁ ଚାହିଁବ, ଏଭଳି ଏକାଗ୍ରତା ଯାହାକି ସଂକଳ୍ପ କରିବା ମାତ୍ରକେ ଭସ୍ମ ହୋଇଯାଉଥିବ, ଏହାକୁ କୁହାଯାଏ ଯୋଗ ଅଗ୍ନି। ଚିହ୍ନ ବର୍ଣ୍ଣ ମଧ୍ୟ ସମାପ୍ତ ହୋଇଯାଇଥିବ, ମରିଯିବା ପରେ ପୁଣି ବି ଶବ ତ ରହୁଛି ନା, କିନ୍ତୁ ଭସ୍ମ ହେବା ପରେ ଚିହ୍ନ ବର୍ଣ୍ଣ ହିଁ ସମାପ୍ତ ହୋଇଯିବ। ତେଣୁ ଏହି ବର୍ଷ ଯୋଗକୁ ଶକ୍ତିଶାଳୀ ସ୍ଥିତିକୁ ଆଣ, ଯେଉଁ ସ୍ୱରୂପରେ ରହିବାକୁ ଚାହିଁବ ମାଷ୍ଟର ସର୍ବଶକ୍ତିମାନ ହୋଇ ଆଦେଶ ଦିଅ, ସମାପ୍ତ କରିବାର ଶକ୍ତି ତୁମର ଆଦେଶକୁ ମାନିବ ନାହିଁ, ଏଭଳି ହୋଇପାରିବ ନାହିଁ। ମାଲିକ ଅଟ ନା? ମାଷ୍ଟର ଅର୍ଥାତ୍ ମାଲିକ ବୋଲି କହୁଛ ନା? ଯଦି ମାଷ୍ଟର ଆଦେଶ ଦେବ କିନ୍ତୁ ଶକ୍ତି ହାଜର ନ ହେବ, ତେବେ ତାକୁ କଣ ମାଷ୍ଟର କୁହାଯିବ? ତେଣୁ ବାପଦାଦା ଦେଖିଲେ ଯେ ପୁରୁଣା ସଂସ୍କାରର କିଛି ନା କିଛି ଅଂଶ ଏବେ ବି ବାକି ରହିଛି, ଏବଂ ସେହି ଅଂଶ ମଝିରେ ମଝିରେ ବଂଶ ମଧ୍ୟ ସୃଷ୍ଟି କରିଦେଉଛି, ଯାହାକି କର୍ମ ପର୍ଯ୍ୟନ୍ତ ମଧ୍ୟ ଆସିଯାଉଛି। ତେଣୁ ଯୁଦ୍ଧ କରିବାକୁ ପଡୁଛି। ତେଣୁ ବାପଦାଦାଙ୍କୁ ପିଲାମାନଙ୍କର ବର୍ତ୍ତମାନ ସମୟ ହିସାବରେ ଯୁଦ୍ଧ କରିବାର ସ୍ୱରୂପ ଭଲ ଲାଗୁନାହିଁ। ବାପଦାଦା ପ୍ରତ୍ୟେକ ସନ୍ତାନକୁ ମାଲିକ ରୂପରେ ଦେଖିବାକୁ ଚାହୁଁଛନ୍ତି। ଆଦେଶ ଦେବା ମାତ୍ରକେ ଶକ୍ତିଗୁଡ଼ିକ ଜି ହଜୁର କରୁଥିବେ। ଏବେ ଶୁଣିଲ ତ, ଏହି ବର୍ଷ ସୋ ପ୍ରତି କଣ କରିବାକୁ ହେବ? ଶକ୍ତିଶାଳୀ ଚିନ୍ତାମୁକ୍ତ ସମ୍ରାଟ, କାହିଁକି ନା ସମସ୍ତଙ୍କର ଲକ୍ଷ୍ୟ ରହିଛି ନା? କାହାକୁ ବି ପଚାରିଲେ କଣ କହୁଛନ୍ତି? ଆମେ ବିଶ୍ୱର ରାଜ୍ୟ ପ୍ରାପ୍ତ କରିବୁ, ରାଜ୍ୟ ଅଧିକାରୀ ହେବୁ, ନିଜକୁ ରାଜଯୋଗୀ ବୋଲାଉଛନ୍ତି। କଣ ପ୍ରଜାଯୋଗୀ ଅଟ କି? ଏହି ସଭାରେ କେହି ପ୍ରଜାଯୋଗୀ ଅଛନ୍ତି କି? ଅଛନ୍ତି? ଯିଏ କି ପ୍ରଜାଯୋଗୀ ହୋଇଥିବ, ରାଜଯୋଗୀ ହୋଇନଥିବ? କଣ କହୁଛ ଟିଚର ମାନେ, କେହି ଅଛନ୍ତି କି ତୁମମାନଙ୍କ ସେଣ୍ଟରରେ? କେହି ପ୍ରଜାଯୋଗୀ ଅଛନ୍ତି କି? ସମସ୍ତେ ତ ରାଜଯୋଗୀ ବୋଲାଉଛ ନା, ପ୍ରଜାଯୋଗୀରେ ତ କେହି ବି ହାତ ଉଠାଉନାହାନ୍ତି। ଭଲ ଲାଗୁନାହିଁ ନା? ତେଣୁ ବାବା ମଧ୍ୟ ଗର୍ବ କରୁଛନ୍ତି। ବାପଦାଦା ନିଶାର ସହିତ କହୁଛନ୍ତି ଯେ ସଙ୍ଗମ ଯୁଗରେ ମଧ୍ୟ ମୋର ପ୍ରତ୍ୟେକ ସନ୍ତାନ ରାଜା ଅଟେ। ଆଉ କେହି ବାପ ଏଇଭଳି ଗର୍ବର ସହିତ କହିପାରିବ ନାହିଁ ଯେ ମୋର ପ୍ରତ୍ୟେକ ସନ୍ତାନ ରାଜା ଅଟେ। କିନ୍ତୁ ବାପଦାଦା କହୁଛନ୍ତି ଯେ ମୋର ପ୍ରତ୍ୟେକ ସନ୍ତାନ ସ୍ୱରାଜ୍ୟ ଅଧିକାରୀ ରାଜା ଅଟେ। ପ୍ରଜା ଯୋଗୀରେ ତ ହାତ ଉଠାଉ ନାହ ନା, ତେଣୁ ରାଜା ଅଟ ନା? କିନ୍ତୁ ଏଭଳି ଢିଲା ଢାଲା ରାଜା ହୁଅ ନାହିଁ, ପଛବାଲା କଣ ଅଟ? ଯେଉଁମାନେ ଭାବୁଛନ୍ତି ଆମେ ରାଜଯୋଗୀ ଅଟୁ, ସେମାନେ ହାତ ଉଠାଅ। ଉପରେ ମଧ୍ୟ ବସିଛନ୍ତି, ଗ୍ୟାଲେରୀରେ ବସି ହାତ ହଲାଉଛନ୍ତି। ଆଜି ହଲ୍ରେ 18,000 ଭାଇ ଭଉଣୀ ବସିଛନ୍ତି। ବାପଦାଦା ଦେଖୁଛନ୍ତି ଉପରବାଲା ହାତ ଉଠାଅ, ଏବେ ଏହା ଶେଷ ପାଳିଠାରୁ ହିଁ ଆରମ୍ଭ ହୋଇଯିବ। ତେଣୁ ବାପଦାଦା 3 ମାସ ଦେଉଛନ୍ତି, ଠିକ ଅଛି ତ? ଦିଆଯିବ ତ? ପାଠ ଦିଆଯିବ, କାହିଁକି ନା ଏଭଳି ମଝିରେ ମଝିରେ ଘରେ କରିବା ପାଇଁ ଦିଆଯାଉଥିବା ପାଠ ମଧ୍ୟ ଶେଷ ପରୀକ୍ଷା ଫଳରେ ମିଶିବ। ତେଣୁ 3 ମାସ ଭିତରେ ସମସ୍ତେ ନିଜ ନିଜର ଚାର୍ଟକୁ ଚେକ୍ କରିବ ଯେ ମୁଁ ମାଷ୍ଟର ସର୍ବଶକ୍ତିବାନ ହୋଇ କୌଣସି ବି କର୍ମେନ୍ଦ୍ରିୟକୁ, କୌଣସି ବି ଶକ୍ତିକୁ ଯେତେବେଳେ ଆଦେଶ ଦେଉଛି, ଯାହା ଆଦେଶ ଦେଉଛି, ସେ ବାସ୍ତବିକ ରୂପରେ ଆଦେଶକୁ ପାଳନ କରୁଛି ନା ନାହିଁ। ଏହିପରି କରିପାରିବ? ପ୍ରଥମ ଲାଇନବାଲା କରିପାରିବ? ହାତ ଉଠାଅ। ଆଚ୍ଛା, 3 ମାସ ପର୍ଯ୍ୟନ୍ତ କୌଣସି ବି ପୁରୁଣା ସଂସ୍କାର ଆକ୍ରମଣ କରିବ ନାହିଁ, ଏଥିରେ କେହି ବି ବେପରୁଆ ହେବ ନାହିଁ କି ରାଜକୀୟ ଅବହେଳା ପଣିଆ ମଧ୍ୟ କରିବ ନାହିଁ, ମୁଁ ହୋଇଯିବିନି କି? ବାପଦାଦାଙ୍କ ସହିତ ବହୁତ ମିଠା ମିଠା ବାର୍ତ୍ତାଳାପ ମଧ୍ୟ କରୁଛନ୍ତି। କହୁଛନ୍ତି, ବାବା ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ନିଶ୍ଚିତ ହୋଇଯିବି। ବାପଦାଦା ମଧ୍ୟ କଣ କରିବେ, ଏଇଭଳି କଥା ଶୁଣି ହସି ଦେଉଛନ୍ତି। କିନ୍ତୁ ବାପଦାଦା, ଏହି 3 ମାସ ଭିତରେ ଯଦି ଏଭଳି କଥା କହିଲ ତେବେ ଶୁଣିବେ ନାହିଁ। ଯଦି ମଞ୍ଜୁର ଅଛି ତେବେ ହାତ ଉଠାଅ, ଦିଲର ସହିତ ହାତ ଉଠାଅ, ସଭାକୁ ଦେଖି ହାତ ଉଠାଅ ନାହିଁ, କରିବାକୁ ହିଁ ପଡ଼ିବ। ଚାହେ କିଛି ବି ସହନ କରିବାକୁ ପଡୁ, କିଛି ବି ଛାଡ଼ିବାକୁ ପଡୁ, କୌଣସି ଆପତ୍ତି ନାହିଁ, କରିବାକୁ ହିଁ ପଡ଼ିବ। ପକ୍କା ତ? ପକ୍କା? କଣ କହୁଛ ଟିଚର ମାନେ, କରିବ ତ? ଆଚ୍ଛା, ଏହି ମୁକୁଟ ପିନ୍ଧିଥିବା ପିଲାମାନେ କଣ କରିବ? ଛୋଟ ଛୋଟ ପିଲାମାନେ ମୁକୁଟ ପିନ୍ଧି ସମ୍ମୁଖରେ ବସିଛନ୍ତି। ମୁକୁଟ ତ ବହୁତ ଭଲ ପିନ୍ଧି ଦେଇଛ, କରିବାକୁ ପଡ଼ିବ। ଆଚ୍ଛା ଦେଖ, ପିଲାମାନେ ମଧ୍ୟ ହାତ ଉଠାଉଛନ୍ତି, ଯଦି ନ କରିବ ତେବେ କଣ ହେବ ତାହା ମଧ୍ୟ କହିଦିଅ। ଏହାପରେ ବାପଦାଦାଙ୍କ ସିଜିନ୍ରେ ଗୋଟିଏ ଥର ଆସିବାକୁ ଦିଆଯିବ ନାହିଁ, କାହିଁକି ନା ବାପଦାଦା ଦେଖୁଛନ୍ତି ଯେ ସମୟ ତୁମମାନଙ୍କୁ ଅପେକ୍ଷା କରି ରହିଛି। ତୁମେ କିନ୍ତୁ ସମୟକୁ ଅପେକ୍ଷା କରିବାବାଲା ନୁହେଁ, ତୁମେ ବ୍ୟବସ୍ଥା କରିବାବାଲା ଅଟ। ସମୟ ତୁମମାନଙ୍କୁ ଅପେକ୍ଷା କରିଛି, ପ୍ରକୃତି ମଧ୍ୟ ସତୁ ପ୍ରଧାନ ପ୍ରକୃତି ତୁମମାନଙ୍କୁ ଆବାହନ କରୁଛି। ତେଣୁ ଏହି 3 ମାସ ଭିତରେ ନିଜର ଶକ୍ତିଶାଳୀ ସ୍ଥିତିରେ ରହି ପୁରୁଣା ସଂସ୍କାର ଗୁଡ଼ିକୁ ପରିବର୍ତ୍ତନ କରିବାକୁ ହେବ। ଯଦି ଏହି 3 ମାସ ଏହା ଉପରେ ଧ୍ୟାନ ଦେଲ ତେବେ ଆଗକୁ ମଧ୍ୟ ତୁମର ଅଭ୍ୟାସରେ ପଡ଼ିଯିବ। ଯଦି ଗୋଟିଏ ଥର ପରିବର୍ତ୍ତନ କରିବାର ବିଧିକୁ ଜାଣିଗଲ ନା, ତେବେ ବହୁତ କାମରେ ଆସିବ। ତେଣୁ ସମୟକୁ ତୁମେ ଅପେକ୍ଷା କର ନାହିଁ, ବିନାଶ କେବେ ହେବ, ବିନାଶ କେବେ ହେବ, ସମସ୍ତେ ଏହି କଥା ଅମୃତବେଳାରେ ବାର୍ତ୍ତାଳାପ କରିବା ବେଳେ ପଚାରୁଛନ୍ତି। ମୁଖ ଦ୍ୱାରା ତ କିଛି କହୁନାହାନ୍ତି, କିନ୍ତୁ ଭିତରେ ଭିତରେ ପଚାରୁଛନ୍ତି, କିଏ ଜାଣେ ବିନାଶ କେବେ ହେବ, 2 ବର୍ଷରେ ହେବ କି 10 ବର୍ଷରେ ହେବ, କେତେ ବର୍ଷରେ ହେବ। ତେବେ ତୁମେମାନେ କାହିଁକି ସମୟକୁ ଅପେକ୍ଷା କରିଛ? ସମୟ ତ ତୁମକୁ ଅପେକ୍ଷା କରିଛି। ବାବାଙ୍କୁ ପଚାରୁଛନ୍ତି, ଟିକେ ତାରିଖ ତ ଶୁଣାଇ ଦିଅନ୍ତୁ, ଟିକେ ବର୍ଷ ତ କହିଦିଅନ୍ତୁ, ଆଉ 10 ବର୍ଷ ଲାଗିବ ନା 20 ବର୍ଷ ଲାଗିବ ନା କେତେ ବର୍ଷ ଲାଗିବ। ବାପ ଦାଦା ପିଲାମାନଙ୍କୁ ମଧ୍ୟ ପଚାରୁଛନ୍ତି ଯେ ତୁମେ ସମସ୍ତେ ବାବାଙ୍କ ସମାନ ହୋଇଗଲଣି, କଣ ପରଦା ଖୋଲିଦେବା? ନା ପରଦା ଖୋଲିବା ବେଳକୁ କିଏ ମୁଣ୍ଡ କୁଣ୍ଡାଉଥିବ, କିଏ ମୁହଁରେ କ୍ରିମ ଲଗାଉଥିବ? ଯଦି ସମସ୍ତେ ପ୍ରସ୍ତୁତ ଅଛ, ସଂସ୍କାର ଗୁଡିକ ସମାପ୍ତ ହୋଇଯାଇଛି, ତେବେ ବାପ ଦାଦାଙ୍କୁ ପରଦା ଖୋଲିବା ପାଇଁ ଡେରି କାହିଁକି ଲାଗିବ? ପ୍ରଥମେ ପ୍ରସ୍ତୁତ ହୋଇଯାଅ ନା। ହୋଇଯିବୁ ହୋଇଯିବୁ କହି ବାବାଙ୍କୁ ବହୁତ ସମୟ ଖୁସି କରିସାରିଲଣି, ଏବେ ଆଉ ଏଭଳି କର ନାହିଁ, ହେବାକୁ ହିଁ ପଡ଼ିବ, କରିବାକୁ ହିଁ ପଡ଼ିବ, କରିବାକୁ ହିଁ ହେବ। ବାବାଙ୍କ ସମାନ ହେବାର ତ ସମସ୍ତେ ହାତ ଉଠାଇ ଦେଇଛନ୍ତି, କିନ୍ତୁ ଉଠାଇବାର ଆବଶ୍ୟକତା ନାହିଁ। ବ୍ରହ୍ମା ବାବାଙ୍କୁ ଦେଖ, ସାକାରରେ ତ ବ୍ରହ୍ମା ବାବାଙ୍କୁ ଫଲୋ କରିବାକୁ ହେବ ନା। ବ୍ରହ୍ମା ବାବା ତ ତ୍ୟାଗ, ତପସ୍ୟା ଏବଂ ସେବା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସାକାର ରୂପରେ ପ୍ରାକ୍ଟିକାଲରେ କରି ଦେଖାଇଛନ୍ତି। ନିଜର ଡ୍ୟୁଟିକୁ ମଧ୍ୟ, ଶିବ ବାବାଙ୍କ ଦ୍ୱାରା ମହାବାକ୍ୟ ଉଚ୍ଚାରଣ କରିବାର ଡ୍ୟୁଟିକୁ ଶେଷ ଦିନ ପର୍ଯ୍ୟନ୍ତ ପାଳନ କରିଛନ୍ତି। ଶେଷ ଦିନରେ ମୁରଲୀ ମନେ ଅଛି ନା, 3ଟି ଶବ୍ଦର ବରଦାନ ତ ମନେ ଅଛି ତ? ନିରାକାରୀ, ନିର୍ବିକାରୀ ଏବଂ ନିରହଙ୍କାରୀ ହୁଅ। ଯେଉଁମାନଙ୍କୁ ମନେ ଅଛି ସେମାନେ ହାତ ଉଠାଅ। ଆଚ୍ଛା, ସମସ୍ତଙ୍କର ମନେ ଅଛି, ଧନ୍ୟବାଦ। ତ୍ୟାଗ ମଧ୍ୟ ଶେଷ ଦିନ ପର୍ଯ୍ୟନ୍ତ କରିଛନ୍ତି, ନିଜର ପୁରୁଣା କୋଠରୀକୁ ଛାଡ଼ି ନାହାନ୍ତି। ପିଲାମାନେ ତ କେତେ ସ୍ନେହରେ ବ୍ରହ୍ମା ବାବାଙ୍କୁ କହୁଥିଲେ, କିନ୍ତୁ ସେ ପିଲାମାନଙ୍କ ପାଇଁ ନୂଆ ଘର ତିଆରି କରୁଥିଲେ, ନିଜେ ବ୍ୟବହାର କରିନଥିଲେ, ଏବଂ ସବୁଦିନ 2:30-3 ସୁଦ୍ଧା ଉଠି ନିଜ ପାଇଁ ତପସ୍ୟା କରିଥିଲେ, ସଂସ୍କାରକୁ ଭସ୍ମ କରିଥିଲେ। ସେଥିପାଇଁ ତ କର୍ମାତୀତ ଏବଂ ଅବ୍ୟକ୍ତ ଫରିସ୍ତା ହୋଇଗଲେ, ଯାହା ଭାବିଲେ ତାହା କରି ଦେଖାଇଲେ। କହିବା, ଭାବିବା ଏବଂ କରିବା 3ଟି ଯାକ ସମାନ, ତେଣୁ ନିଜର ପିତାଙ୍କୁ ଅନୁକରଣ କର। ଶେଷ ସମୟ ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ରୂପରେ ପାଳନ କରିଥିଲେ। ପତ୍ର ମଧ୍ୟ ଲେଖୁଥିଲେ, ଜାଣିଛ ନା କେତେ ପତ୍ର ଲେଖୁଥିଲେ, ଅର୍ଥାତ୍ ସେବାକୁ ମଧ୍ୟ ଛାଡ଼ି ନଥିଲେ। ତେଣୁ ନିଜର ପିତାଙ୍କୁ ଅନୁକରଣ କର। କେବଳ ମହାଦାନୀ ନୁହେଁ, ଅଖଣ୍ଡ ମହାଦାନୀର ବାସ୍ତବିକ ରୂପ ଶେଷ ପର୍ଯ୍ୟନ୍ତ ଦେଖାଇଥିଲେ। ଶେଷ ସମୟ ପର୍ଯ୍ୟନ୍ତ ବିନା ଆଧାରରେ ତପସ୍ୱୀ ସ୍ୱରୂପରେ ବସୁଥିଲେ, ଏବେ ତ ପିଲାମାନଙ୍କୁ ବସିବା ପାଇଁ ଆଧାର ନେବାକୁ ପଡୁଛି, କିନ୍ତୁ ବ୍ରହ୍ମା ବାବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତପସ୍ୱୀ ରୂପରେ ରହିଥିଲେ। ଆଖିରେ ଚଷମା ମଧ୍ୟ ପିନ୍ଧୁ ନଥିଲେ। ଏସବୁ ହେଲା ସୂକ୍ଷ୍ମ ଶକ୍ତିର ଚମତ୍କାରୀ, ସମ୍ପୂର୍ଣ୍ଣ ନିରାଧାର। ଏବେ ତ ଶରୀର ମଧ୍ୟ ପୁରୁଣା ଅଟେ, ଦିନକୁ ଦିନ ପ୍ରକୃତି, ପାଣି, ପବନ ଦୂଷିତ ହୋଇ ଚାଲିଛି। ସେଥିପାଇଁ ବାପ ଦାଦା ତୁମକୁ କହୁନାହାନ୍ତି, ଆଧାର କାହିଁକି ନେଉଛ, ଚଷମା କାହିଁକି ପିନ୍ଧୁଛ? ଖୁସିରେ ପିନ୍ଧ, କିନ୍ତୁ ନିଜର ସ୍ଥିତିକୁ ଶକ୍ତିଶାଳୀ ନିଶ୍ଚିତ କର। ତେବେ ସାରା ବିଶ୍ୱର କାର୍ଯ୍ୟ ସମାପ୍ତ କରିଦେଇଛ। ବାପ ଦାଦା ତୁମକୁ ପ୍ରଶ୍ନ ପଚାରୁଛନ୍ତି, ତୁମେମାନେ ସନ୍ତୁଷ୍ଟ ଅଛ ତ? ବିଶ୍ୱ କଲ୍ୟାଣର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି ତ? ଯେଉଁମାନେ ଭାବିଛନ୍ତି ଯେ ବିଶ୍ୱ କଲ୍ୟାଣ କାର୍ଯ୍ୟ ଶେଷ ହୋଇଯାଇଛି, ସେମାନେ ହାତ ଉଠାଅ, ଜଣେ ବି ନୁହେଁ। ତେବେ କିପରି କହୁଛ ବିନାଶ ହେଉ? ନିଜର କାମ ତ ଶେଷ କରିନାହ ନା। ଆଚ୍ଛା, ଚାରିଆଡ଼ର ସର୍ବଦା ଉମଙ୍ଗ ଉତ୍ସାହର ସହିତ ଆଗକୁ ବଢୁଥିବା ପିଲାମାନଙ୍କୁ ସର୍ବଦା ନିଜର ସାହସ ଦ୍ୱାରା ବାପ ଦାଦାଙ୍କର ପଦ୍ମଗୁଣା ସାହାଯ୍ୟ ପ୍ରାପ୍ତ କରିବାର ପାତ୍ର ପିଲାମାନଙ୍କୁ ସର୍ବଦା ଆମେ ବିଜୟୀ ରତ୍ନ ଅଟୁ। ସବୁ କଳ୍ପରେ ଆମେ ହିଁ ବିଜୟୀ ହୋଇଥିଲୁ, ଏବେ ମଧ୍ୟ ଅଟୁ, ଏବଂ ସବୁ କଳ୍ପରେ ଆମେ ହିଁ ବିଜୟୀ ହେଉଥିବୁ। ଏହିଭଳି ବିଜୟୀ ପିଲାମାନଙ୍କୁ ସର୍ବଦା ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ। ନା ସଂସାରର ଆକର୍ଷଣ, ନା ସଂସ୍କାରର ଆକର୍ଷଣ, 2ଟି ଯାକ ଆକର୍ଷଣ ଠାରୁ ମୁକ୍ତ ରହୁଥିବା ସର୍ବଦା ବାବାଙ୍କ ସମାନ ପିଲାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପ ଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ନମସ୍ତେ, ନମସ୍ତେ ବାବା। ଆଜିର ବରଦାନ, ସଦାକାଳର ଆଟେନସନ୍ ଦ୍ୱାରା ବିଜୟ ମାଳାରେ ଗୁନ୍ଥି ହେଉଥିବା ବହୁତ ସମୟର ବିଜୟୀ ଭବ। ସଦାକାଳର ଆଟେନସନ୍ ଦ୍ୱାରା ବିଜୟ ମାଳାରେ ଗୁନ୍ଥି ହେଉଥିବା ବହୁତ ସମୟର ବିଜୟୀ ଭୋଗ ବିସ୍ତାର ବହୁତ ସମୟର ବିଜୟୀ ଆତ୍ମାମାନେ ବିଜୟ ମାଳାର ଦାନା ହୋଇଯାଆନ୍ତି। ତେଣୁ ବିଜୟୀ ହେବା ପାଇଁ ହେଲେ ସର୍ବଦା ବାବାଙ୍କୁ ସମ୍ମୁଖରେ ରଖ। ଯାହା ବାବା କରିଛନ୍ତି ତାହା ହିଁ ମୋତେ କରିବାର ଅଛି। ପ୍ରତିପାଦରେ ଯାହା ବାବାଙ୍କର ସଂକଳ୍ପ ତାହା ହିଁ ପିଲାମାନଙ୍କର ସଂକଳ୍ପ। ଯାହା ବାବାଙ୍କର ବାଣୀ ତାହା ହିଁ ପିଲାମାନଙ୍କର ବାଣୀ। ତେବେ ଯାଇ ବିଜୟୀ ହୋଇପାରିବ। ସବୁ ସମୟରେ ଏଇଭଳି ଧ୍ୟାନ ଦେବାକୁ ପଡିବ। ତେବେ ଯାଇ ସଦାକାଳର ରାଜ୍ୟ ଭାଗ୍ୟ ପ୍ରାପ୍ତ ହେବ। କାହିଁକି ନା ଯେପରି ପୁରୁଷାର୍ଥ ସେହିପରି ପ୍ରାରବ୍ଧ ମଧ୍ୟ ଜମା ହୋଇଥାଏ। ଯଦି ସଦାକାଳର ପୁରୁଷାର୍ଥ ଥିବ ତେବେ ସଦାକାଳର ରାଜ୍ୟ ଭାଗ୍ୟ ପ୍ରାପ୍ତ ହୋଇଯିବ। ଆଜିର ସ୍ଲୋଗାନ ସେବାରେ ସର୍ବଦା ଜି ହାଜିର କରିବା, ଏହା ହିଁ ହେଉଛି ସ୍ନେହର ପ୍ରକୃତ ପ୍ରମାଣ। ସେବାରେ ସର୍ବଦା ଜି ହାଜିର କରିବା, ଏହା ହିଁ ହେଉଛି ସ୍ନେହର ପ୍ରକୃତ ପ୍ରମାଣ। ଆଜିର ଅବ୍ୟକ୍ତ ଇସାରା ଏହି ମାସର ଥିମ୍ ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଆଜିର ପଏଣ୍ଟ ଯେପରି କୌଣସି ବି ବ୍ୟକ୍ତି ତର୍ପଣ ସମ୍ମୁଖରେ ଛିଡ଼ା ହେବା ମାତ୍ରକେ ନିଜର ସାକ୍ଷାତକାର କରି ନେଇଥାଏ, ସେହିପରି ତୁମମାନଙ୍କର ଆତ୍ମିକ ସ୍ଥିତି ଏବଂ ଶକ୍ତିରୂପୀ ଦର୍ପଣ ସମ୍ମୁଖକୁ ଯେଉଁ ଆତ୍ମା ଆସୁ ସେ ଗୋଟିଏ ସେକେଣ୍ଡ ଭିତରେ ସ୍ୱସ୍ୱରୂପର ଦର୍ଶନ ବା ସାକ୍ଷାତକାର କରି ନେଉ। ତୁମର ପ୍ରତ୍ୟେକ କର୍ମରେ ପ୍ରତ୍ୟେକ ଚାଲିଚଳନରେ ଆତ୍ମ ଅଭିମାନୀ ସ୍ଥିତିର ଆକର୍ଷଣ ରହୁ। ତୁମର ପ୍ରତ୍ୟେକ କର୍ମରେ ପ୍ରତ୍ୟେକ ଚାଲିଚଳନରେ ଆତ୍ମ ଅଭିମାନୀ ସ୍ଥିତିର ଆକର୍ଷଣ ରହୁ। ଯେଉଁମାନେ ସ୍ୱଚ୍ଛ ଏବଂ ଆତ୍ମିକ ଶକ୍ତି ସମ୍ପନ୍ନ ଆତ୍ମା ସେମାନେ ସମସ୍ତଙ୍କୁ ନିଜ ଆଡ଼କୁ ନିଶ୍ଚିତ ରୂପେ ଆକର୍ଷିତ କରିଥାନ୍ତି। ଯେଉଁମାନେ ସ୍ୱଚ୍ଛ ଏବଂ ଆତ୍ମିକ ଶକ୍ତି ସମ୍ପନ୍ନ ଆତ୍ମା ସେମାନେ ସମସ୍ତଙ୍କୁ ନିଜ ଆଡ଼କୁ ନିଶ୍ଚିତ ରୂପେ ଆକର୍ଷିତ କରିଥାନ୍ତି। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।